தேவனுடைய இயேசு கிறிஸ்துவெல்லாம் ஆச்சாரியாதி ஹரியாக பாகவதந்திர தசமஸ்கந்தர் அத்தியாயம் விசாரணம் கரிவா அது ஒரு நாடகம் விளம்பாசுர பத்த நாடகம் விளம்பாசுர பத்த லேக்கக பராசுர பத்திர வியாசதேவ் பரிவேசக சுகதேவ சுவாமி இவரு பாவரு நாட்டி அதுக்கு ஆமி ரகுநந்தன் தாமர் பிரசித்த பரிவா ஃபேஸ்புக் மாத்தமே சுமிப்பே எட்டாயே கஜாச்சி பிரதம நம்பர் ஸ்லோகர் சுகதேவ கோஸ்வாமி கௌசி சே லீலாட்டி சரிகலா காளியா தமன் லீலா சரிகலா இத்திஹாஸ் காளியார் சரிகலா பிரதம ஆகோட்டி பகவான லீலா வர்ணனா கராஜ தேணு எட்டு சுகதேவ கோஸ்வாமி கௌசி அத்த கிருஷ்ணா பரிபூத்தோ ஜாதிமுதிதாத்மீ அனுகியமானவிசத் விரஜம் கோகுலமண்டிதம் சே லீலா கண்டினியூ சாலிச்சு ராத்திரே ரயிலே சயன் கரிலே அக்னி ஜங்கல நியா லாகி ஜாயிலா தவாக்னி ஹெய்யா பகவான் பான் கடிதே ଏ କଥା ଆମେ ଶୁଣିଥିଲେ ଗତକାଲି ଶୁଣିଥିଲେ ଭଗବାନ ପାନ କରିଦେଲେ ତେଣୁ ଏହିଭଳି ଭାବରେ ସକାଳ ହୋଇଗଲା ସକାଳ ହୋଇଗଲା ଅଥ ଶବ୍ଦ ବ୍ୟବହାର କରାଗଲା ସବୁ ଗୋଟି 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 ଆଉ ବର୍ଣ୍ଣନା କରାହେବନି ମଝିରେ ମଝିରେ କିଛି କିଛି ଛାଡ଼ିବାକୁ ପଡ଼ିବ ତେଣୁ ଅର୍ଥ ଶବ୍ଦ ସେଥିପାଇଁ ଲାଗେ ଅର୍ଥ ତାପରେ ଅଥ କୃଷ୍ଣ ପରିବୃତ କୃଷ୍ଣ ସମସ୍ତଙ୍କର ଆକର୍ଷଣ ହେଉଛି କୃଷ୍ଣ ଯେଉଁଭଳି ଭାବରେ କୃଷ୍ଣଙ୍କର ବେଦବାସୀମାନେ କୃଷ୍ଣଙ୍କୁ ସହିତ ଲୀଳା କରୁଥିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ ସେହିଭଳି ଭାବରେ ଆମକୁ ମଧ୍ୟ ଭଗବାନ ସୌଭାଗ୍ୟ ପ୍ରଦାନ କରୁଛନ୍ତି ସେହି ଲୀଳାରେ ଭାଗ ମଧ୍ୟ ଆମେ ନେଉଛେ କଥା ଶ୍ରବଣ ମାଧ୍ୟମରେ ସେମାନେ ଡାଇରେକ୍ଟ ଭଗବାନଙ୍କ ସଙ୍ଗ କରୁଥିଲେ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ ଆମକୁ ସେ କଥା ଶ୍ରବଣ ମାଧ୍ୟମରେ ଆମକୁ ମଧ୍ୟ ସେ ସୌଭାଗ୍ୟ ପ୍ରଦାନ କରୁଛନ୍ତି ଭଗବାନଙ୍କ କୃପା ତେଣୁ ଅଥ କୃଷ୍ଣ ପରିବୃତ ଚାରିପଟେ କୃଷ୍ଣଙ୍କ ଚାରିପଟେ ସବୁ ରହିଛନ୍ତି କୃଷ୍ଣ ପରିବୃତ ଜ୍ଞାତି ବି ମୁଦିତାତ୍ମ ବି ନିଜ ଧର୍ମ ସବୁ କୃଷ୍ଣ ବଂଶରେ ଆସୁଛନ୍ତି ଯାଦବ ବଂଶରେ ଆସୁଛନ୍ତି ବିଭିନ୍ନ ବଂଶ ସବୁ ଆସୁଛନ୍ତି ତାଙ୍କ ଜ୍ଞାତି 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 ବି ମୁଦିତାତ୍ମ ବି ଆଉ ସମସ୍ତେ ବହୁତ ଆନନ୍ଦିତ ହେଉଛନ୍ତି ମୁଦିତାତ୍ମ ବି ଭଗବାନ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିଛନ୍ତି କେତେ ଆନନ୍ଦ ତାଙ୍କର ଆନନ୍ଦ ଘନ ସିଏ ଆନନ୍ଦ ଘନଙ୍କ ଲୀଳାରେ ସେମାନେ ସାମିଲ ହୋଇଛନ୍ତି ମୁଦିତାତ୍ମ ବି ବହୁତ ଆନନ୍ଦିତ ଅନୁଗୀୟମାନ ତେଣୁ ଏହିସବୁ ଯେଉଁ ଲୀଳାଟି ହେଲା ତାକୁ ଗାନ କଲେ ଅନୁଗୀୟମାନ ଏଇଭଳି ଭାବରେ ହେଲା ଏଇଭଳି ଭାବରେ ହେଲା କାଳିଆ ଲୀଳାଟିକୁ ବର୍ଣ୍ଣନା କଲେ ଗୀତ ଆକାରରେ ଭଗବାନଙ୍କର ଲୀଳା ଯେତେ ଗାନ କଲେ ମଧ୍ୟ ସେ କେବେ ହେଲେ ପୁରୁଣା ହୁଏ ନାହିଁ ହଁ ସେଇଟା କଲା ସହ ଅନ୍ୟ କଥା ଚିନ୍ତା କରିବା ନା ସେଇ ଲୀଳା କାଳିଆକୁ କେମିତି ନୃତ୍ୟ କଲେ କେମିତି କ'ଣ କଲେ ସେଇ ଲୀଳାକୁ ଗାନ କଲେ ଅନୁଗୀୟମାନ ସମସ୍ତେ ତାଙ୍କ ଭିତରେ ଆଲୋଚନା ଚାଲିଛନ୍ତି ହେଇକି ହେଲା ସେମିତି ଚାଲିଛନ୍ତି କ୍ରିକେଟ୍ କ୍ରିକେଟ୍ ଖେଳ ଚାଲିଯାଇଥିବ ଏତିକି ହେଲା ସେ ଏମିତି ବୋଲ୍ ମାରିଲା ସେ ଏମିତି କଲା ସେ ଏମିତି ମାରିଦେଲା ଏମିତି କରିଦେଲା ସବୁ ଚାଲିଥିବ ଆଲୋଚନା ଚାଲିଥିବ ଆଲୋଚନା ଖାଇବା ପିଇବା ସବୁ ବୁଲିକିରି ସେ ବିଷୟରେ ଚାଲିଥିବ ଏମିତି ମାରିଦେଲା ଏମିତି ହେଇଥିଲେ ଏମିତି ହେଇଥାନ୍ତି ସେମିତି ହେଲେ ସେମିତି ହେଇଥାନ୍ତି ତାକୁ ସବୁ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା କରିକିରି ସେ ବିଷୟରେ ସେମାନେ ଇଏ କରନ୍ତି ସମୟ ତାଙ୍କର ଜାଣନ୍ତି ନାହିଁ ଯେ ସମୟ ତାଙ୍କର ନଷ୍ଟ ହୋଇଗଲା ଆୟୁ ଭାରତୀ ଭାଇ ପୁଂସା ଉଦନ୍ୟାସ୍ତଙ୍କ ଚୈତନ୍ୟ ସବୁ ସବୁ କହିଲେ ସୂର୍ଯ୍ୟଙ୍କର ହାତ ଦେଖିକି କହୁଛନ୍ତି ଋଷି, ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କିନ୍ତୁ ତତ୍ସର୍ଥେ ଯତ୍କ୍ଷଣ ନିହିତ ଉତ୍ତମ ଶ୍ଲୋକ ବାର୍ତ୍ତା ଭଗବାନଙ୍କର ବାର୍ତ୍ତାରେ ଭଗବାନଙ୍କ ସମ୍ବାଦରେ ଯେଉଁମାନେ ସମୟ କଟାଉଛନ୍ତି ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ। ତେଣୁ ଇଏ ଭଗବାନଙ୍କ ଲୀଳାକୁ ଯେତେ କହିଲେ ମଧ୍ୟ, ଯେତେ ଗାନ କଲେ ମଧ୍ୟ ସେ ଆହୁରି ଅଧିକରୁ ଅଧିକ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି। ସେଇ ଲୀଳାକୁ ବାରମ୍ବାର 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 ଗାନ କରୁଛନ୍ତି। ଅନୁଗୀୟମାନ ନିଅବିଶ୍ୱାସ, ଏହିଭଳି ଭାବରେ କେତେବେଳେ ସମୟ ଚାଲିଗଲା ସେମାନେ ଆଜି ପହଞ୍ଚିଗଲେ ତାଙ୍କ ଗ୍ରାମରେ, ନିଜ ନିଜ ଘରେ ପହଞ୍ଚିଗଲେ, ଜାଣିପାରିଲେ ନାହିଁ। ଅନୁଗୀୟମାନ ନିଅବିଶ୍ୱାସ ବ୍ରଜଂ ଗୋକୁଳ ମଣ୍ଡିତମ, ବ୍ରଜରେ ଗୋକୁଳ ଗାଭୀମାନଙ୍କ ସହିତ ମଣ୍ଡିତ ହୋଇକରି ଗାଭୀମାନଙ୍କ ସହିତ ବ୍ରଜରେ ପ୍ରବେଶ କରିଗଲେ। ଯେଉଁ ହ୍ରଦରୁ ଟିକେ ଦୂରରେ ଇଏ କରିଥିଲେ, ବିଶ୍ରାମ ନେଇଥିଲେ, ଆମେ କହିଥିଲେ ପବନକୁଣ୍ଡ ନା କେଉଁଟା, ପବନକୁଣ୍ଡରେ ସେମାନେ ସବୁ ରହିଥିଲେ। ତେଣୁ ସେଇଠି ଏ ଲୀଳା, ଏଇ ଯେଉଁ ଜାବାନଳ ପାନ କରିଥିଲେ ଭଗବାନ, ଏ ଲୀଳାଟି ବର୍ଣ୍ଣନା କଲେ ଆମେ କେଉଁଠି ସେ କୁଣ୍ଡଟା ଆମର ମନେ ପଡ଼ୁଥିଲେ, ପବନକୁଣ୍ଡ ନା ପବନକୁଣ୍ଡ, ଆଉ ଗୋଟେ ଆଉ ଜଣେ ଆଚାର୍ଯ୍ୟ କ'ଣ କହିଛନ୍ତି, ଆଉ ଗୋଟେ କଥା କହିଥିଲେ ସେ ପାଖରେ ଆଉ ଗୋଟେ ରହିଥିଲେ, ନନ୍ଦୀଶ୍ୱର ଅନ୍ତିକେ, ନନ୍ଦୀଶ୍ୱରଙ୍କର ଅନ୍ତିକ ନିକଟରେ ଏଇଟା ହେଇଥିଲା। ତେଣୁ ଆମର ସୁଷମା ରାଧାମନ୍ଦ ସ୍ୱାମୀ ମହାରାଜ କହନ୍ତି ଏଇଟା ହେଉଛି ଯେ ପବନକୁଣ୍ଡ, ପବନକୁଣ୍ଡ ନା କ'ଣ କି କୁଣ୍ଡ ମୋର ମନେ ପଡ଼ୁନି, ଯାହା ହଉ ସେଇଠି ସବୁ ଆସୁଛନ୍ତି। ତେଣୁ ସେ ଆସୁଛନ୍ତି, ଏତେ ଲେଖା ଅଛି ସେ ଗୋଟିଏ ଲେଖାଟା ମିଳୁନି, ଏବେ ହଉ ସେଠି ସବୁ ଆସୁଛନ୍ତି। ତେଣୁ ଅନୁଗୀୟମାନ ନିରିଷଦ ବ୍ରଜଂ ଗୋକୁଳ ମଣ୍ଡିତମ, ଗୋକୁଳ ଗାଭୀମାନଙ୍କ ସହିତ ସେ କରୁଛନ୍ତି ଗୋକୁଳ ମଣ୍ଡିତମ। ତେଣୁ ଅଠର ଅଧ୍ୟାୟ ଆମେ ଆରମ୍ଭ କଲେ, ଆଜି ଅଠର ଅଧ୍ୟାୟରେ ଆମେ କ'ଣ କ'ଣ ଶୁଣିବା, ସଂକ୍ଷେପରେ କୁହାଯାଇଛି ଅଠର ଅଧ୍ୟାୟର କଥା, ଯେ ଅଧ୍ୟାୟରେ 32 ଶ୍ଲୋକ ଅଛନ୍ତି, 32 ଶ୍ଲୋକ ଆମେ ପାଠ କରିବା। ଇଏ ହେଉଛି ଗ୍ରୀଷ୍ମ ଦିନର ଲୀଳା, ଭଗବାନଙ୍କର ଗ୍ରୀଷ୍ମ ଦିନର ଲୀଳା। ଆମର ଗ୍ରୀଷ୍ମ ଦିନ ଅତୀତ ହୋଇଯାଇଛି, କିଭଳି ଭାବରେ ଛଟପଟ ହେଉଥିଲେ ଗ୍ରୀଷ୍ମରେ, ବୃନ୍ଦାବନରେ ଅଲଗା, ବୃନ୍ଦାବନର ଭିତରେ ଭଗବାନ ସ୍ୱୟଂ ରହିଛନ୍ତି, ତେଣୁ ସେ ଗ୍ରୀଷ୍ମ ଦିନରେ ବୃନ୍ଦାବନ ରହିଛି, ଏଇଟା ବସନ୍ତ ଭଳି ଅନୁଭୂତ ହେଉଛି। ବୃନ୍ଦାବନ ଗ୍ରୀଷ୍ମ ଋତୁ ହେଲେ ମଧ୍ୟ ବସନ୍ତ ଋତୁ ଭଳି ଅନୁଭୂତ ହେଉଛି, ଭଗବାନ ସେଠି ରହିଛନ୍ତି। 1-7 ଶ୍ଲୋକରେ ବର୍ଣ୍ଣନା କରାଯିବ କିଭଳି ଗ୍ରୀଷ୍ମ ଋତୁ ହେଲେ ମଧ୍ୟ ବସନ୍ତ ଋତୁର ପରିବେଶ ହୋଇଯାଇଛି। 7 ଶ୍ଲୋକରେ ଭଗବାନ ଲୀଳା ହେବ, ପ୍ରକୃତିର ସେହିଭଳି ଭାବରେ କ'ଣ ବର୍ଣ୍ଣନା କରାଯିବ। ଏଇ ହେଉଛି ଷ୍ଟେଜ୍, ଯେମିତି ଡ୍ରାମା ହୁଏ, ଡ୍ରାମାରେ ଷ୍ଟେଜ୍ ସବୁ ଡେକୋରେସନ୍ କରାଯାଏ, ସେହିଭଳି ଭାବରେ ଭଗବାନଙ୍କ ଡ୍ରାମା ହେବ, କଣବାସରବଦ୍ଧ ଯେଉଁଠି ହେବ ସେ ସ୍ଥାନର ବିଶେଷତ୍ୱ ବର୍ଣ୍ଣନା କରାଯାଇଛି। ଜଳବାୟୁ, ଜଳ ଏବଂ ବାୟୁ ଏଇଟାକୁ କୁହାଯାଏ ଆବହାୱା, ଆବହାୱା ଏଇଟା କ'ଣ ଉର୍ଦ୍ଦୁରେ ଆବହାୱା, ଆବ କହିଲେ ଜଳ, ହୟା କହିଲେ ପବନ, ଏଇଭଳି ଭାବରେ ଆବହାୱା, ଏଇଭଳି ଭାବରେ ବର୍ଣ୍ଣନା କରାଯାଉ ପ୍ରକୃତି। ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯିବ, ଭଗବାନଙ୍କ ଲୀଳା ହେବ ଏଇଟା କଥା ନୁହଁ। ତେଣୁ ଏଇ ସାତଟି ଶ୍ଲୋକରେ ଏଇଭଳି ଭାବରେ ବର୍ଣ୍ଣନା କରି ଆଠରୁ ଷୋହଳ ଏ ନଅଟି ଶ୍ଲୋକରେ ଭଗବାନଙ୍କର ଖେଳାଖେଳି କଥା ବର୍ଣ୍ଣନା କରାଯିବ। ବିକ୍ରୀଡ଼ିତମ ଭଗବାନଙ୍କ କ୍ରୀଡ଼ା, ଭଗବାନ ଖେଳିଲେ ସେଇଟା ଆମେ ଶୁଣିବା, ଏଇଟା ହେଉଛି ଶଙ୍ଖ ବାଜିବ ପୀଡ଼ିତ। ନିଶ୍ଚିତ ଭାବରେ କ୍ରୀଡ଼ା ଯେଉଁ ରହିଛି ଫାର୍ଷ୍ଟ ଟାଇମ୍ ଏଇଟାକୁ ଆମେ ଶୁଣିବା ଆଠ ରୁ ଷୋହଳ ନଅଟି ଅଧ୍ୟାୟରେ ନଅଟି ଶ୍ଲୋକରେ ଏବଂ ସତରରୁ ବତିଶ ଏ ଷୋହଳଟି ଶ୍ଲୋକରେ ପ୍ରଳମ୍ବାସୁର ବଦ୍ଧ ହେବ। ଏ ଅଧ୍ୟାୟର ଶୀର୍ଷକ ହେଉଛି ପ୍ରଳମ୍ବାସୁର ବଦ୍ଧ, ଆଉ ଗୋଟିଏ ଅସୁର ବଦ୍ଧ ହେବେ, କାଳିଆକୁ ବଦ୍ଧ କଲେ ନାହିଁ କିନ୍ତୁ ପ୍ରଳମ୍ବକୁ ବଦ୍ଧ କରିବେ ପ୍ରଳମ୍ବାସୁର। ତେଣୁ ଏ ଗୋଟିଏ ପରେ ଗୋଟିଏ ଯେଉଁ ଅସୁର ନିଧନ କରୁଛନ୍ତି ଭଗବାନ, ଏହିସବୁ ଶୁଣିବା ମାତ୍ରକେ ଶୁଣିବା ଦ୍ୱାରା ଆମର ସବୁ ହୃଦୟରେ ଯେଉଁ ସବୁ ଅସୁର ସବୁ ଅଛନ୍ତି ସେମାନେ ସବୁ ନିଧନ ହେବେ। ଏ କେବଳ କଥା ଶୁଣିବା ମାଧ୍ୟମରେ ତେଣୁ ଏ ଅଧ୍ୟାୟରେ ଏ ଶ୍ଲୋକରେ କୁହାଯାଉଛି ସିଦ୍ଧ ସ୍ୱାମୀ କହୁଛନ୍ତି ଅଷ୍ଟାଦଶ ତତ୍ତ୍ୱ ଗ୍ରୀଷ୍ମୀ ବସନ୍ତ ଗୁଣ ଲକ୍ଷିତେ। ଗ୍ରୀଷ୍ମ ଋତୁ ହେଲେ ମଧ୍ୟ ବସନ୍ତର ବସନ୍ତ କୁହାଯାଏ। ଭଗବତ ଗୀତାରେ ଭଗବାନ କହିଲେ ବସନ୍ତ ବିଷୟରେ କ'ଣ ନା ଋତୁନାମ କୁସୁମାଙ୍କର, ଋତୁମାନଙ୍କ ଭିତରେ ଯେଉଁ ଛଅଟି ଋତୁ ରହିଛି ତା ଦେହରୁ ଶ୍ରେଷ୍ଠ ଋତୁ ହେଉଛି କୁସୁମାଙ୍କର, କହିଲେ ବସନ୍ତ ଋତୁ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ବସନ୍ତ ଋତୁ, ଋତୁନାମ କୁସୁମାଙ୍କର। ତେଣୁ ଏହି ବସନ୍ତ ଋତୁ ସେ ଗ୍ରୀଷ୍ମ ଋତୁ ହେଲେ ମଧ୍ୟ ବସନ୍ତ ଋତୁର ଲକ୍ଷଣ ସବୁ ଆସିବ ଆମେ ଶୁଣିବା। ଏବଂ ଅଘାତୟତ ବଳେ ନାଳନ ପ୍ରଳମ୍ବ ଲୀଳା ହରି ହରି ଭଗବାନ ପ୍ରଳମ୍ବକୁ ବଳେ ନା ବଳରାମଙ୍କ ଦ୍ୱାରା ବଳରାମ ଅଘାତ ତାକୁ ହତ୍ୟା କଲେ। ପ୍ରଳମ୍ବ ଲୀଳା ହରି ଲମ୍ବା ପ୍ରଳମ୍ବ ବହୁତ ଲମ୍ବା ରହିଛି କିନ୍ତୁ ସିଏ ଗୋପବେଶରେ ଆସିଥିଲା, ଏସବୁ କଥା ଆମେ ଶୁଣିବା। ତେଣୁ ଏହିଭଳି ଭାବେ ବତିଶଟି ଶ୍ଲୋକ ଆମେ ଶୁଣିବା ଏଇ ଅଧ୍ୟାୟରେ, ଆମକୁ କେତେ ଦିନ ଲାଗିବ ଦେଖାଯାଉ। ତେଣୁ ତାପର ଶ୍ଲୋକରେ କୁହାଯାଉଛି ଯେ ବ୍ରଜେ ବିକ୍ରୀତୋରେ ଏବଂ ଗୋପାଳ ଛଦ୍ମାୟା ଗ୍ରୀଷ୍ମ ନାମ ଋତୁରଭ ଅଭବତ ନାତିପ୍ରିୟାନ ଶରୀରିଣା ବ୍ରଜେ ବିକ୍ରୀଡ଼ିତୁ ଏବଂ। ଏଇଭଳି ଭାବରେ ଭଗବାନଙ୍କ ବିଶେଷ କ୍ରୀଡ଼ା ଚାଲିଛି, ଏଗାର ବର୍ଷ କାଳ ପାଖାପାଖି ଲୀଳା ଚାଲିବ ବ୍ରଜରେ। ବ୍ରଜେ ବିକ୍ରୀଡ଼ିତେ ଏବଂ ଗୋପାଳ ଛଦ୍ମାୟା, ଗୋପାଳ ଯେଉଁ ଗାଁ ଗହଳିରେ ସବୁ ଗାଭୀ ଚାରଣ କରୁଛନ୍ତି ଗୋଚାରଣ କରୁଛନ୍ତି ସେଇଭଳି ଭାବରେ ଗୋଚାରଣ ଭଗବାନ କରୁଛନ୍ତି ଗୋପାଳ ଛଦ୍ମାୟା ସ୍ୱୟଂ ଭଗବାନ। ଭଗବାନ ଖାଲି ଯେ ଏଠି ଗାଭୀ ଚାରଣ କରୁଛନ୍ତି ତା ନୁହଁ, ତାଙ୍କ ଚିତ୍ ଜଗତରେ ଅଲଗା କାର୍ଯ୍ୟ କରୁଛନ୍ତି ତା ନୁହଁ, ତାଙ୍କ ସେଠି ମଧ୍ୟ ସେଇ କାର୍ଯ୍ୟ ବ୍ରହ୍ମ ସଙ୍ଗୀତରେ ବ୍ରହ୍ମା କହିଲେ ସେଇଟା ଚିନ୍ତାମଣି ପ୍ରକାରସତ୍ ବସୁକଳ୍ପ ବୃକ୍ଷ ଲକ୍ଷାବୃତ୍ତିଷୁ ସୁରଭିରଭିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ସେ ଜଗତର ଗୋଟେ ବର୍ଣ୍ଣନା କରିଛନ୍ତି ଚିନ୍ତା ଭଗବାନ ଦର୍ଶନ କଲେ, ବ୍ରହ୍ମା ତପସ୍ୟା କରିକି ଭଗବାନ ଦର୍ଶନ କରିକିରି ଭଗବାନ ଦାମ ସହିତ ଭଗବାନ ଦର୍ଶନ କରିକିରି ବ୍ରହ୍ମସଂହିତା ରଚନା କରିଥିଲେ। ବ୍ରହ୍ମସଂହିତା ବ୍ରହ୍ମା କେବେ ରଚନା କରିଥିଲେ ବା ସୃଷ୍ଟିର ଆରମ୍ଭରୁ, କିନ୍ତୁ ସେ ଶାସ୍ତ୍ର ଥିଲେ, ମହାପ୍ରଭୁ ସେଟାକୁ ଉଦ୍ଧାର କଲେ। ଶହେଟି ଅଧ୍ୟାୟ ଅଛି ସେ ବ୍ରହ୍ମସଂହିତାରେ, ଗୋଟିଏ ଅଧ୍ୟାୟ କେବଳ ରହିଛି ପଞ୍ଚମ ଅଧ୍ୟାୟ। ମହାପ୍ରଭୁ ଆସିଲେ ଏଇଟା କହିଲେ ଏଇଟା ହେଉଛି ଅନୁମୋଦିତ ଶାସ୍ତ୍ର କହିକିରି ଆମର ସବୁଦିନ ସକାଳ 7:30 ହେଲେ ପାଠ କରାଯାଏ। ଗୋବିନ୍ଦଂ ଆଦିପୁରୁଷଂ ତମହଂ ଭଜାମି ଗୋବିନ୍ଦ
ଆଦିପୁରୁଷ କେତେ ସୁନ୍ଦର ଭାବରେ ଜାହ୍ନବା ଦେବୀ ରଚନା ଗାନ କରିଛନ୍ତି। ସାରା ପୃଥିବୀରେ 7.5 ହେଇଗଲେ ସବୁଠି ବାଜିବ ଏଇ ଗୀତ ରୂପାତ୍ମକ ଅବସ୍ଥାରେ। ପ୍ରତିମାସରେ ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଚିନ୍ତାମଣି ପ୍ରକାର ସଦ୍ମସୁ କଳ୍ପ ବୃକ୍ଷ, ତାଙ୍କର ଧାମରେ ଚିନ୍ତାମଣି ଧାମ ସେଇଟା କୁହାଯାଏ। ଯାହା ଚିନ୍ତା କରିବ ତାହା ପ୍ରାପ୍ତ ହେଇଯିବେ, ଚିନ୍ତାମଣି ଧାମ। ଏବଂ କଳ୍ପ ବୃକ୍ଷ ସବୁ ହେଉଛି କଳ୍ପ ବୃକ୍ଷ, ଯାହା ଚାହିଁବ ତାହା ପାଇଯିବ କଳ୍ପ ବୃକ୍ଷ। ଲକ୍ଷାବୃତେଷୁ ସୁରଭି ରଭି ପାଳନ, ଭଗବାନଙ୍କ କାର୍ଯ୍ୟ ହେଉ ସେଇଠି ସୁରଭି ଗାଭୀମାନଙ୍କୁ ପାଳନ କରିବେ, ଗୋଚାରଣ କରିବେ, ସେଠି ମଧ୍ୟ ସେୟା ଲକ୍ଷ ଲକ୍ଷ ଆକାରରେ ସେ ଗାଭୀମାନଙ୍କୁ ସେ ଗୋପାଳନ କରନ୍ତି। ସେହି ଗୋପାଳଙ୍କର ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବ୍ୟମାନ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭୟରେ ସମ୍ଭ୍ରମରେ ତାଙ୍କର ସେବା କରୁଛନ୍ତି। ଗୋଟିଏ ଲକ୍ଷ୍ମୀ କ'ଣ, ଆମର ଓଡ଼ିଶାରେ ମାର୍ଗଶୀର ମାସ ଆସିଗଲେ ଲକ୍ଷ୍ମୀ ଦେବୀଙ୍କର କୋପ ହେଇଗଲା ମାନେ ଜଗନ୍ନାଥ ଭିକ୍ଷା ପାଇବେ ବି ପାରିବେ ନାହିଁ, ଖାଇବା ପାଇବେ ନାହିଁ। ଏଇଭଳି ଭାବରେ ସାରା ଓଡ଼ିଶାରେ ସବୁ ପ୍ରଚାର ହେବ। ଏଇଭଳି ଭାବରେ କଥା ରହିଛି, କିନ୍ତୁ ଏସବୁ ଅଣ ଅନୁମୋଦିତ ଶାସ୍ତ୍ର ସବୁ ଅନୁମୋଦିତ ଶାସ୍ତ୍ର। ବ୍ରହ୍ମା ଭଗବାନଙ୍କୁ ଦର୍ଶନ କରି ରଚନା କରିଛନ୍ତି, ଆଉ ସିଏ କହିଛନ୍ତି ଶହ ଶହ ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ସମ୍ଭ୍ରମ ସେବ୍ୟମାନ, ଯେମିତି ମନ ଇଚ୍ଛା ସେବା କରୁନାହାନ୍ତି, ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ ସେବା, କିନ୍ତୁ ସିଏ ସେବା କରୁଛନ୍ତି ଲକ୍ଷ୍ମୀ ଦେବୀ ଶତ ସହସ୍ର ସମ୍ଭ୍ରମ ସେବ୍ୟମାନ ସମ୍ଭ୍ରମର ସହିତ କାଳେ ମନା କରିଦେବେ, ଏଇଭଳି ଭାବରେ ଭୟ ରହିଛି, ସମ୍ଭ୍ରମ ରହିଛି। ସେବ୍ୟମାନ ସେବା କରୁଛନ୍ତି ଭଗବାନଙ୍କର, ଶହ ଶହ ଲକ୍ଷ ଲକ୍ଷ ଲକ୍ଷ୍ମୀ ସେବା କରୁଛନ୍ତି, ଗୋଟିଏ ନୁହଁ ଦୁଇଟି ନୁହଁ ଶହେ ନୁହଁ ହଜାର ନୁହଁ ଲକ୍ଷ 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 ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି ଶ୍ରୀ ଭଗବାନ ସେ, କିନ୍ତୁ ସେ ଗୋପାଳନ କରୁଛନ୍ତି, ଗୋପାଳନ କରୁଛନ୍ତି ସିଏ। ତେଣୁ ଏଇଭଳି ଭାବରେ ବ୍ରଜେ ବିକ୍ରୀଡ଼ିତ ଏବଂ ଗୋପାଳ ଛତ ମାୟା, ଗୋପାଳ ସିଏ ଭଗବାନ, ସେ ହେଉଛନ୍ତି ଭଗବାନ ପରମପୁରୁଷ ଭଗବାନ, କିନ୍ତୁ ଗାଭୀ ତାଙ୍କର ଅତ୍ୟନ୍ତ ପ୍ରିୟ ଗୋପାଳ। ଗୋପାଳ ଛତ ମାୟା, ମାୟା ବେଶରେ ମାୟା ମନୁଷ୍ୟ ଭଳି ମାୟା ମନୁଷ୍ୟ ଭଳି ଭଗବାନ ଲୀଳା କରୁଛନ୍ତି। ବ୍ରହ୍ମା ଆମେ ଶୁଣୁଥିଲେ ବ୍ରହ୍ମା ମଧ୍ୟ ମୋହ ହୋଇଯାଇଥିଲେ, ଶିବଜୀ ମୋହ ହୋଇଯାଇଥିଲେ, ଏମାନେ ସବୁ ଏଇଭଳି ଭାବରେ ଭଗବାନଙ୍କର ଗୋଟେ ନାମ ହେଉଛି କେଶବ, କହ କହିଲେ ବ୍ରହ୍ମା, ଈଶ୍ୱର କହିଲେ ବିଷ୍ଣୁ ଶିବ, ଆଉ କେତେ ଜଣ କହନ୍ତି କ ଅ ସ, ଅ କହିଲେ ବିଷ୍ଣୁ ଆସିବେ, ଅକ୍ଷରାଣା ଅକାରଶ୍ମି। ତେଣୁ ଏ ସମସ୍ତେ ତାଙ୍କର ଅଧୀନରେ ବସ ହେଇକି ରହିଛନ୍ତି କେଶବ ସିଏ, ତେଣୁ ଭଗବାନଙ୍କ ଲୀଳା ଏଭଳି ସମସ୍ତେ ମୋହିତ ହେଇଯିବେ, ଆଉ ସାଧାରଣ ବ୍ୟକ୍ତିମାନଙ୍କ କଥା କ'ଣ କହିବା। ତେଣୁ ଗୋପାଳ ଛତ ମାୟା ଗ୍ରୀଷ୍ମେ ଗ୍ରୀଷ୍ମ ନାମ ଋତୁର ଭବନ, ଗ୍ରୀଷ୍ମ ଋତୁର ବର୍ତ୍ତମାନ ବର୍ଣ୍ଣନା କରାଯିବ, ଏହି ଶ୍ଳୋକଠାରୁ ଆରମ୍ଭ କରି ଏହି ଅଧ୍ୟାୟରୁ ଆରମ୍ଭ କରିକିରି ବିଭିନ୍ନ ଋତୁର ବର୍ଣ୍ଣନା କରାଯିବ, ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶରତ, ଶରତ ପରେ ଶୀତ, ଏହିଭଳି ଭାବରେ ଯେଉଁ ରହିଛି 6 ଋତୁ ରହିଛି, ସେ ଋତୁର ମଧ୍ୟ ବର୍ଣ୍ଣନା କରାଯିବ ଭାଗବତମରେ, ଋତୁର ବର୍ଣ୍ଣନା କରାଯିବ। ତେଣୁ ଗ୍ରୀଷ୍ମ ନାମ ଋତୁ ଅଭବନ, ବର୍ତ୍ତମାନ ଗ୍ରୀଷ୍ମ ସମୟ ଆସିଗଲା, ଗ୍ରୀଷ୍ମ ଋତୁର ବର୍ଣ୍ଣନା କରାଯାଉଛି, ଗ୍ରୀଷ୍ମ ଋତୁ ଗ୍ରୀଷ୍ମ ନାମ ଋତୁ ଅଭବନ ନ ଅତିପ୍ରିୟାନ ଶରୀରିଣା, ଶରୀରିଣ ଯେଉଁମାନେ ଶରୀର ଧାରଣ କରିଛନ୍ତି ସେମାନେ ହେଉଛନ୍ତି ଶରୀରୀ, ଶରୀରିଣା ନ ଅତିପ୍ରିୟ, ଖରାଦିନେ ସେଇଟା ତାଙ୍କୁ ପ୍ରିୟ ଲାଗିବ ନାହିଁ, ଯେମିତି ବସନ୍ତ ଋତୁଟା ପ୍ରିୟ ସେଇଭଳିଆ ଗ୍ରୀଷ୍ମ ଋତୁଟା ପ୍ରିୟ ହେବ ନାହିଁ। ଏଇଥିପାଇଁ ଭଗବାନ କହିଲେ ଋତୁ ନାମ କୁସୁମାଙ୍କର, 6 ଋତୁ ଭିତରେ ବସନ୍ତ ଋତୁ ହେଉଛି ଶ୍ରେଷ୍ଠ, ଇଏ ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଭଗବାନ ଚାହିଁଥିଲେ 6 ଋତୁ ଖାଲି କୁସୁମାଙ୍କର କରିଦେଇଥାନ୍ତେ, ଅନ୍ୟ କିଛି ଋତୁ କରିନଥାନ୍ତେ, ଚିର ଜଗତର ସ୍ଥାନ ହେଉଛି ସେଇଭଳି ଭାବରେ, ସେଠି ଗ୍ରୀଷ୍ମ ନାହିଁ କି ଗରମ ନାହିଁ କି ଥଣ୍ଡା ନାହିଁ,
ఇప్పుడు నాదుశీతోష్ణ ఎయిర్ కండిషన్, న్యాచురల్ ఎయిర్ కండిషన్, କିନ୍ତୁ ଏ ଭୌତିକ ଜାଗତକୁ ଏଭଳି ସୃଷ୍ଟି କରାଯାଇଛି, ତେଣୁ ଗ୍ରୀଷ୍ମ ଋତୁମାନେ ଲୋକମାନେ ଗ୍ରୀଷ୍ମ ଋତୁଟାକୁ ଲୋକମାନେ ପସନ୍ଦ କରନ୍ତି ନାହିଁ। ଆମେ ଥରେ ଯାଇଥିଲୁ ପାଶ୍ଚାତ୍ୟ ଜଗତକୁ, ସେଠି ଥରେ ଡେନମାର୍କରେ ଆମର ଇଣ୍ଡିଆନମାନେ ସବୁ ଅଛନ୍ତି, ଆଉ ମୁଁ ତାଙ୍କୁ ପଚାରିଲି ଆଉ କ'ଣ ଭାରତ, ନା ଭାରତ ଖରା ରହିଛି ଆଉ ସେଠି ଆମେ ଯାଇପାରିବୁ ନାହିଁ, ଖରା କେତେ ଭୟ ତାଙ୍କର, ଏଭଳି କଥା ଥଣ୍ଡାରେ ରହିଗଲେଣି, ଖରାକୁ ଭାଇଗଲେ ଥଣ୍ଡାରେ ରହିବେ, ଥଣ୍ଡା ଜଣେ ସହିଯିବ କାରଣ ଘୋଡ଼ାଘୋଡ଼ି ହେଇକିରି ହେଇକରି ଗରମ ଫରମ କରିକି ରହିଯିବ, କିନ୍ତୁ ଖରାଟାକୁ ସହିବା ବଡ଼ କଷ୍ଟ ଖରା। ଏଇଭଳି ଭାବରେ ଗ୍ରୀଷ୍ମ ନାମ ଋତୁ ଭଗବାନ ନା ଅତି ପ୍ରିୟାନ ଶରୀରିଣା, ମନୁଷ୍ୟମାନଙ୍କର ଶରୀର ଯେଉଁମାନେ ଶରୀର ଧାରଣ କରିଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କ ପାଇଁ ଏଇଟା କାମ ଦେବ, ସମସ୍ତଙ୍କ ପାଇଁ, ଖାଲି ମନୁଷ୍ୟମାନଙ୍କ ପାଇଁ ନୁହଁ। ଶରୀରିଣାମ ଶବ୍ଦ ବ୍ୟବହାର କରାଗଲା, କହିଲେ ସମସ୍ତେ ଯେଉଁମାନେ ଶରୀର ଧାରଣ କରିଛନ୍ତି, ଭଗବାନ ଏ ଭୌତିକ ଜଗତକୁ ଏଭଳି ସୃଷ୍ଟି କରିଛନ୍ତି, କେଉଁଟା ଦୁଃଖ ଦେବ କେଉଁଟା ସୁଖ ଦେବ, ଏଇଭଳି ଭାବେ ଦୁଃଖ ପରେ ସୁଖ ଚାଲିବ, ଭୌତିକ ଜଗତ ହେଉଛି ସେଇଟା, ତା'ର ନିୟମ ହେଉଛି ସେଇଟା, ପ୍ରକୃତରେ ସୁଖଟା ଯେଉଁଟା ଭାବୁଛନ୍ତି ସେଇଟା ମଧ୍ୟ ଦୁଃଖ, ଦୁଃଖଟାକୁ ଆମେ ସୁଖ ବୋଲି ଭାବୁଛେ, ଏ ମାୟା। ତେଣୁ ଯାହା ହଉ, ଏଇଭଳି ଭାବରେ ନାଥ ପ୍ରିୟାଣ ଶରୀରିଣାମ କୁହାଗଲା, ଏହି ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ ପ୍ରଭୁପାଦ ମହାରାଜ ଏହି ଶ୍ଳୋକର ଭାଷ୍ୟରେ ଦେଇଥିଲେ, ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣରେ କହିଛନ୍ତି ସେ, ଭାରତବର୍ଷରେ ଏହି ଗ୍ରୀଷ୍ମକାଳ ସେତେ ସୁଖଦାୟକ ନୁହେଁ, କାରଣ ସେହି ସମୟରେ ପ୍ରଚଣ୍ଡ ଗରମ ହୁଏ, ଆଉ ଟିକେ ଅଧିକା ଗରମ ହେଇଗଲେ ଅଂଶୁଘ ଭାରତର ଲୋକ ଜୀବନ ହରଣ ଜୀବନ ହରିଦେବେ, ଜୀବନ ପ୍ରାଣ ଛାଡ଼ିଯିବ, ଏଇଭଳି ଭାବ। କିନ୍ତୁ ବୃନ୍ଦାବନରେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ଥିଲେ, କାରଣ ଗ୍ରୀଷ୍ମ ସେଠାରେ ଠିକ୍ ବସନ୍ତ ପରି ଉପସ୍ଥିତ ହୋଇଥିଲା, ଏଠି ବର୍ଣ୍ଣନା କରାଯିବ ଗ୍ରୀଷ୍ମ ଋତୁରେ ମଧ୍ୟ ବସନ୍ତର ଲକ୍ଷଣ ସବୁ ବର୍ଣ୍ଣନା କରାଯିବ, ଆ ପରଶ୍ଳୋକରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତୟା ବିକ୍ରୀଡ଼ିତୋ ବ୍ରଜବାଳାଭି ସହ ବିହରତୋ, ଗୋପୀମାନଙ୍କ ସହିତ ଲୀଳା ମଧ୍ୟ ହେବ, ବିକ୍ରୀଡ଼ିତୋ ଭଗବାନଙ୍କର, ଇତି ବଳଦେବସ୍ୟାପି ପୃଥକ୍ କାନ୍ତା ଗୋପ୍ୟ, କୃଷ୍ଣ ଏବଂ ବଳରାମ ଦୁଇ ଜଣଙ୍କର ଅଲଗା ଅଲଗା ଗୋପୀମାନେ ସବୁ ଅଛନ୍ତି, ତାଙ୍କ ସହିତ ସେମାନେ ସବୁ ଲୀଳା କରିବେ, ରାସ ଲୀଳା ଇତ୍ୟାଦି ସବୁ ହେବ। ତେଣୁ କୃଷ୍ଣଙ୍କର ଗୋପୀମାନେ ଅଲଗା, ବଳରାମଙ୍କର ଗୋପୀମାନେ ଅଲଗା, ଏଇଟା ଆନନ୍ଦ ବୃନ୍ଦାବନ ଚପରେ ବର୍ଣ୍ଣନା କରିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ଉଦ୍ଧାର କରି କହିଛନ୍ତି। ତେଣୁ ଏଇଭଳି ଭାବରେ ବିକ୍ରୀଡ଼ିତ ଭଗବାନ ବିଶେଷ କ୍ରୀଡ଼ା ଆରମ୍ଭ ହେବ। ତେଣୁ ଆନନ୍ଦ ବୃନ୍ଦାବନ ଚପରେ ସେ କଥା କହିଛନ୍ତି, କୃଷ୍ଣ ଯେଉଁ ରହିଛି ସେଠି ଯେଉଁ ଗ୍ରୀଷ୍ମ ରହିଛି, ଗ୍ରୀଷ୍ମ ଋତୁ ବର୍ଣ୍ଣନା କରାଯାଉଛି, ଗ୍ରୀଷ୍ମରେ ଯେମିତି ବହୁତ ଗରମ ଲାଗେ ସେଭଳି ଭାବରେ କୃଷ୍ଣ ରାଧାଙ୍କ ବିରହରେ ସେଇଭଳି ଭାବରେ ତପ୍ତ ହେଉଛନ୍ତି, କୃଷ୍ଣ ରାଧା ଏ ଆନନ୍ଦ ବୃନ୍ଦାବନ ଚମ୍ପରେ ବର୍ଣ୍ଣନା କରାଯାଇଛି, କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ତାଙ୍କର ପ୍ରେୟାସୀମାନଙ୍କର ବିରହରେ ସେଭଳି ଭାବରେ ତପ୍ତ ହେଉଛନ୍ତି, ସେ ବର୍ଣ୍ଣନା କରାଯାଇଛି। ତେଣୁ ତାପରେ ଶ୍ଳୋକରେ କହେ, 3 ନମ୍ବର ଶ୍ଳୋକରେ କହେ, ସଚ ବୃନ୍ଦାବନ ଗୁଣେଇ ବସନ୍ତ ଇବଲକ୍ଷିତ ଯାତ୍ରା ଯାତ୍ରା ସ୍ତ୍ରୀ ଭଗବାନ ସାକ୍ଷାତ ରାମେଣ ସହ କେଶବ, ରାମେଣ ସହ କେଶବ, ବଳରାମଙ୍କ ସହିତ ଭଗବାନ କୃଷ୍ଣ, କେଶବ ବୋଲି କୁହାଗଲା ତାଙ୍କୁ। ସଚ ବୃନ୍ଦାବନ ଗୁଣେଇ, ସେଇ ବୃନ୍ଦାବନ ଏଭଳି ରହିଛି ସେ ବୃନ୍ଦାବନ ଯେ ଗୁଣେଇ ବସନ୍ତ ଇବଲକ୍ଷିତ, ଗୁଣରେ ହେଉଛି ବସନ୍ତ ଋତୁ ଭଳି ଲକ୍ଷିତ, ଯଦିଓ ଗ୍ରୀଷ୍ମ ଋତୁ କିନ୍ତୁ ବସନ୍ତ ଭଳି ରହିଥିବ ଲକ୍ଷିତ। ଯତ୍ରାସ୍ତେ ଭଗବାନ ସାକ୍ଷାତ, ସ୍ୱୟଂ ଭଗବାନ ସେଠି ଲୀଳା କରୁଛନ୍ତି, ଯତ୍ର ଆସ୍ତେ ଭଗବାନ ସେଠି ରହିଛନ୍ତି, ଭଗବାନ ସାକ୍ଷାତ ରାମେଣ ସହ କେଶବ, ରାମଙ୍କ ସହିତ ବଳରାମଙ୍କ ସହିତ କୃଷ୍ଣ, କୃଷ୍ଣ ନ କହି କେଶବ କାହିଁକି କୁହାଗଲା ଆମେ ଶୁଣିବା, ଆଚାର୍ଯ୍ୟ ମେଟିକାରେ କହିଛନ୍ତି କେଶବ, ରାମେଣ ସହ କେଶବ, ଭଗବାନ ସେଠି ଲୀଳା କରୁଛନ୍ତି, ଭଗବାନ ସେଠି ଅଛନ୍ତି ବର୍ତ୍ତମାନ ରଜରେ। ତେଣୁ ଏ ଶ୍ଳୋକରେ କୁହାଯାଉଛି, ଏ 4ଟି ଶ୍ଳୋକରେ କିଭଳି ବସନ୍ତ ଋତୁର ଲକ୍ଷଣ ଜଣାପଡ଼ିବ, ଜଣା 4ଟି ଶ୍ଳୋକରେ କୁହାଯିବ ବସନ୍ତ ଋତୁର ଭଳି ଲକ୍ଷଣ ସବୁ ଆସିବ ସେଇଠି। ପରଶୁ ବର୍ଣ୍ଣନା କରାଯିବ। ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି, ବଲ୍ଲଭାଚାର୍ଯ୍ୟ ସେ କହୁଛନ୍ତି, ଭଗବାନଙ୍କର ଛଅଟି ଗୁଣ ରହିଛି। ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ, ବୀର୍ଯ୍ୟସ୍ୟ ଯଶସ୍ୟ ଶ୍ରିୟ, ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନା। ଯେତେ ଧନ ରହିଛି, ଯେତେ ଶକ୍ତି ରହିଛି, ଯେତେ ଯଶ ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଯେତେ ଜ୍ଞାନ ରହିଛି ଏବଂ ଯେତେ ବୈରାଗ୍ୟ ରହିଛି, ସବୁ ତାଙ୍କ ପାଖରେ ପୂର୍ଣ୍ଣ ଭାବ ରହିଛି। ସେଥିପାଇଁ ସେ ଭଗବାନ ପରାଶର ମୁନି ତାଙ୍କର ସଂଜ୍ଞାରେ ଦେଇଛନ୍ତି, ଭଗବାନଙ୍କ ସଂଜ୍ଞା ଦେଇଛନ୍ତି, ଇଏ ହେଉଛି ଭଗବାନ। ତେଣୁ ଇଏ ଯେଉଁ ଛଅଟି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର, ସେଇଥିପାଇଁ ଛଅଟି ସିଜିନ୍ ରହିଛି। ବଲ୍ଲଭାଚାର୍ଯ୍ୟ ଏଇଟା କହୁଛନ୍ତି, ଛଅଟି ଐଶ୍ୱର୍ଯ୍ୟ ଭଗବାନଙ୍କ ସହିତ ଏ ଛଅଟି ସିଜିନ୍କୁ ତୁଳନା କରାଯାଇଛି। ସେଥିପାଇଁ ଛଅଟି ଋତୁ ରହିଛି। କେଶବ ଯେଉଁ କୁହାଗଲା, କେଶବ ଅର୍ଥ ହେଉଛି ସମର, ଯେଉଁ ଗ୍ରୀଷ୍ମ ଦିନ, ଗ୍ରୀଷ୍ମ ଦିନର ଦେବତା ହେଉଛନ୍ତି ଶିବଜୀ, ଗ୍ରୀଷ୍ମ ଦିନର ଦେବତା ହେଉଛି ଶିବଜୀ, ଏବଂ ବ୍ରହ୍ମା ମଧ୍ୟ ସେ ଗ୍ରୀଷ୍ମକୁ ତାକୁ ଶକ୍ତି ପ୍ରଦାନ କରନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମା ଏବଂ ଶିବକୁ ଯିଏ ନିଜ ଅଧୀନରେ ରଖନ୍ତି ସେ ହେଉଛନ୍ତି କେଶବ କୃଷ୍ଣ। ସେଥିପାଇଁ କେଶବ ଶବ୍ଦ ବ୍ୟବହାର କରାଗଲା। ତେଣୁ ଇଏ ଯେଉଁ ରହିଛନ୍ତି ଏଠି ସବୁ ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ରାଜସିକ, ସାତ୍ତ୍ୱିକ, ତାମସିକ ଗୁଣର ସବୁ ମଧ୍ୟ ବର୍ଣ୍ଣନା କରାଯିବ। ତା'ପରେ ଯେଉଁ ତିନୋଟି ଶ୍ଳୋକରେ ଏହି ଗୁଣର ପ୍ରାଧାନ୍ୟ ମଧ୍ୟ ବର୍ଣ୍ଣନା କରାଯିବ। ସବୁ ଗୁଣ ଭଗବାନଙ୍କ ସହିତ ଯୁକ୍ତ ହୋଇକରି ଯେଉଁ ଶୁଦ୍ଧ ସତ୍ୱସ୍ତରରେ ପରିଣତ ହୋଇଯିବେ ସବୁ ଗୁଣ। ଏହି ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, କେମିତି ଜଣେ ଏ ଗୁଣରୁ ଉର୍ଦ୍ଧ୍ୱକୁ ଯାଇପାରିବ, ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଭଗବତ ଧାମକୁ ଯିବ, କେମିତି ସେଇଟା ହେବ? ତେଣୁ ଭଗବାନ କହିଲେ, ମୋର ଯିଏ ପୂର୍ଣ୍ଣ ଭାବରେ ସେବା କରିବେ ସେ ଗୁଣକୁ ଅଚ୍ୟୁତ ହୋଇଯିବେ। ମାଂଚ ଯୋଗ ଅବ୍ୟଚାରିଣ ଭକ୍ତି ଯୋଗେନ ସେବତେ ସଗୁଣ ସମତି ଚେତାନ ବ୍ରହ୍ମ ଭୂୟା କଳ୍ପତେ। 14 ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ ଏଇଟା କହିଲେ, ଭଗବାନ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନଙ୍କ ସେବାରେ ଯଦି ଆମେ ନିଯୁକ୍ତ ହେବା, ତାହେଲେ ଆମେ ଯେ ବନ୍ଦୀ ହେଇକି ରହିଛେ ତିନି ଗୁଣ ଭିତରେ, ଏ ତିନି ଗୁଣରୁ ମୁକ୍ତ ହେଇଯିବା ଆମେ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ତିନୋଟି ଗୁଣ ବିଷୟରେ ରହିଛି ବର୍ଣ୍ଣନା କରାଯିବ ତିନୋଟି ଶ୍ଳୋକରେ। ଆମର ବଲ୍ଲଭାଚାର୍ଯ୍ୟ ତାଙ୍କର ଭାଷାରେ କହୁଛନ୍ତି ଏଇଟା, ଆଉ ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ କହୁଛନ୍ତି ଯେ ଏଇ ଯେଉଁ ରହିଛି ବସନ୍ତ ଋତୁ ରହିଛି, ବୃନ୍ଦାବନରେ ଇଏ ହେଉଛି ଭଗବତ ଚିତ୍ଜଗତରେ ସବୁବେଳେ ଚିର ବଂଶ ବସନ୍ତ ରହିଛି, ଚିର ବସନ୍ତ ରହିଛି ଚିତ୍ଜଗତରେ। ତେଣୁ ଇଏ ବୃନ୍ଦାବନ ମଧ୍ୟ ସେଇ ଚିତ୍ଜଗତରୁ ଆସିଛନ୍ତି, ତେଣୁ ଏଠି ମଧ୍ୟ ସବୁବେଳେ ଚିର ବସନ୍ତ ରହିଛି ଏ ବୃନ୍ଦାବନରେ। ଭଗବାନ ଧାମ ସେ ତଦ୍ଧାମ ବୃନ୍ଦାବନମ୍, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ୍। ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ବ୍ରଜେଶ ତନୟ, ଯିଏକି ନନ୍ଦନନ୍ଦନ କୃଷ୍ଣ, ଏବଂ ତାଙ୍କର ଧାମ ମଧ୍ୟ ସେହିଭଳି ଭାବରେ ଆରାଧ୍ୟ, ଶ୍ରେଷ୍ଠ ଆରାଧ୍ୟ। ତେଣୁ ଏଠି ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି, ସେ କହିଥିଲେ କ କେଶବ କହିଲେ କ ଅ ଇଶ କ ଅ ଇଶ କେଶବ, କରେ ଆସିଲେ ବ୍ରହ୍ମା, ଅରେ ଆସିଲେ ବିଷ୍ଣୁ, ଇଶ ହେଲେ ଶିବ। ତାଙ୍କୁ ଯେ ବୟତେ ବୟତେ କହିଲେ ଯିଏ ଆବିର୍ଭାବ କରନ୍ତି ସିଏ ହେଉଛନ୍ତି କେଶବ କୃଷ୍ଣ। କେଶବ ଶବ୍ଦର ଅନେକ ଅର୍ଥ ରହିଛି। ବିଷ୍ଣୁ ପୁରାଣରେ ମଧ୍ୟ ସେ କଥା କହୁଛନ୍ତି, ବିଷ୍ଣୁ ପୁରାଣରେ କୁହାଯାଇଛି କେଶବର ଅର୍ଥ ଯିଏକି କେଶୀ ଦୈତ୍ୟକୁ ହତ୍ୟା କରିଥିଲେ, କେଶୀ ଘାଟ ରହିଛି ବୃନ୍ଦାବନରେ, କେଶୀ ଘାଟ ବଂଶୀ ବଟ ଦ୍ୱାଦଶ କାନନ ଯାହା ସବ ଲୀଳା କହିଲ ଶ୍ରୀନନ୍ଦନନ୍ଦନ। ଦ୍ୱାଦଶ କାନନ ବାରଟି କାନନରେ ଦ୍ୱାଦଶ କାନନ ରହିଛି। ସେ ଦ୍ୱାଦଶ କାନନରେ ଯମୁନାର ପୂର୍ବ ପଟେ ରହିଛି ପାଞ୍ଚଟି ବନ, ପଶ୍ଚିମ ପଟେ ରହିଛି ସାତଟି ବନ, ଏହିଭଳି ଭାବରେ ବାରଟି ବନରେ ଦ୍ୱାଦଶ ବନ, ବୃନ୍ଦାବନ ତା ଦେହରୁ ଗୋଟିଏ। ଏହିଭଳି ଭାବରେ ବାରଟି ବନରେ ଭଗବାନଙ୍କ ଲୀଳା ସବୁ ଚାଲିବ, ଦ୍ୱାଦଶ କାନନ। ତେଣୁ ଏହିଭଳି ଭାବରେ ତିନି ନମ୍ବର ଶ୍ଳୋକରେ କହିକରି ଚାରି ନମ୍ବର ଶ୍ଳୋକରେ କୁହାଯାଉଛି, ଯତ୍ର ନିର୍ଝର ନିହାଦ ନିବୃତ ସ୍ୱୈନ ଝିଲ୍ଲିକମ୍ ଶାଶ୍ୱତ ଶ୍ରୀକରାର୍ଜିଷ ଦ୍ରୁମ ମଣ୍ଡଳ ମଣ୍ଡିତମ୍। ଯତ୍ର ବୃନ୍ଦାବନର କଥା ଚାଲିଛି ବର୍ତ୍ତମାନ, ଆମେ ମଧ୍ୟ ବର୍ତ୍ତମାନ ସେଇଠି ଯାଇ ପହଞ୍ଚି ଯାଇଛେ। ବୃନ୍ଦାବନରେ ଭଗବାନ ଏଭଳି ଆମକୁ ମନ ଦେଇଛନ୍ତି, ଆମେ ଏଇଠି ରହିଗଲେ ମଧ୍ୟ ବୃନ୍ଦାବନ ଯାଇ ପହଞ୍ଚିଯିବା ସାଙ୍ଗେ ସାଙ୍ଗେ। ଯତ୍ର ନିର୍ଝର, ସେଠି ସବୁ ବିଭିନ୍ନ ପ୍ରକାର ଝରଣା ରହିଛି, ଏଠି ମଧ୍ୟ ଆମର ଗୋଟେ ଝରଣାର ବ୍ୟବସ୍ଥା କରାଯାଇ ସାଇପୁନ ଗୋଟେ ଝରଣା ରହିଛି, ଚବିଶ କ'ଣ ବାର ମାସ ଯାକ ଝରଣା ଚାଲିଛି ନିର୍ଝର। ଯତ୍ର ନିର୍ଝର ନିର୍ହାଦ, ନିର୍ହାଦ କହିଲେ ଧ୍ୱନି ହେଉଛି, ଶବ୍ଦ ହେଉଛି, ଝରଣା ଶବ୍ଦ ହେଉଛି, ଏଠି ମଧ୍ୟ ଶବ୍ଦ ହେଉଛି। ନିର୍ଝର ନିର୍ହାଦ ନିବୃତ ସ୍ୱର୍ଣ୍ଣ ଝିଲ୍ଲିକମ୍, ଯେଉଁ ରହିଛି ଖରାଦିନେ ଝିଲି ଝିଙ୍କାର କରିବେ, ଝି 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 ଶବ୍ଦ ଏଭଳି କରିବେ କାନ ଅତଡ଼ା ପଡ଼ିଯିବ, ଏଭଳି ଶବ୍ଦ ରହିଛି ଝିଲି ଗୋଟେ ଝିଙ୍କା କ'ଣ ନା ଝିଙ୍କାରି ଖରାଦିନେ ସେ ଏଭଳି ଭାବେ ଶବ୍ଦ କରିବ କାନ ଫଟେଇଦେବ। କିନ୍ତୁ ଇଏ ଯେଉଁ ଝର ନିର୍ଝର ହେଉଛି ସିଏ ଯେଉଁ ରହିଛି ଝିଲିର ଶବ୍ଦକୁ ନିବୃତ୍ତ କରିଦେଉଛି, ଇଏ ହେଇଯାଉଛି କ'ଣ ତା ଶବ୍ଦ ଆସୁନାହିଁ, ଝର ନିର୍ଝର ଝରଣାର ଶବ୍ଦରେ ସେ ଶବ୍ଦଟା ରହିଯାଉଛି ଚପିଯାଉଛି। ଏବଂ ଶାଶ୍ୱତ ତତ୍ ଶିକର, ତାପରେ କ'ଣ ହେଉଛି ନା ସବୁବେଳେ ସେଇ ଝରଣା ଗୁଡ଼ିକରୁ ଯେଉଁ ଜଳକଣା ସବୁ ଆସୁଛି ରଜିଶ ରଜିଶ କହିଲେ ସିକ୍ତ ହେଇକରି ଧ୍ରୁମମଣ୍ଡଳ ମଣ୍ଡିତମ୍, ବହୁତ ପ୍ରକାର ବୃକ୍ଷ ସବୁ ହେଇଛନ୍ତି, ବହୁତ ପ୍ରକାର ବୃକ୍ଷ ସବୁ ହେଇଛନ୍ତି ମଣ୍ଡଳ ମଣ୍ଡିତମ୍, ସେଇ ଯେଉଁ ଝରଣା ଜଳ ସବୁ ରହିଛି ଯେଉଁ କୁହାଗଲା କ'ଣ ନା ଯଜ୍ଞ ବହୁତ ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ର ଏଇସବୁ ରହିଛି, ବୃଷ୍ଟି ମାଧ୍ୟମରେ ବର୍ଷା ବର୍ଷା ମାଧ୍ୟମରେ ସବୁ ଶସ୍ୟ ହେବ ବୃକ୍ଷ ସବୁ ହେବ। ତେଣୁ ଏ ଶ୍ଳୋକରେ କୁହାଯାଉଛି ତିନି ଚାରି ଶ୍ଳୋକ ଏଇ ଦୁଇଟାକୁ ମୁଁ ମିଶିକି କହିଦେଲି, ତାପରେ ପାଞ୍ଚ ନମ୍ବର ଶ୍ଳୋକରେ କୁହାଯାଉଛି ସରିତ୍ସର ପ୍ରଶ୍ରବଣ ମିବାୟୁନା କହ୍ଲାର କଞ୍ଜୋତ୍ପଳ ରେଣୁ ହାରିଣା ନ ବିଦ୍ୟତେ ଯତ୍ର ମନୁକ ସାନ୍ତ ବୋ ନିଦାଗ ବହ୍ନ୍ୟର୍କ ଭବୋ ଅତିସାଦ ବେଳେ। ଏ ବୃନ୍ଦାବନରେ ବସନ୍ତ ଋତୁ କିଭଳି ପ୍ରକାଶ ପାଉଛି ସେଇଟା କହୁଛନ୍ତି, ଗ୍ରୀଷ୍ମ ଦିନରେ ମଧ୍ୟ ସରିତ୍ ସର ପ୍ରଶ୍ରବଣ ଓର୍ମିବାୟୁ ନା, ସରିତ୍ କହିଲେ ନଦୀ, ନଦୀକୁ ସରିତ୍ ବୋଲି କୁହାଯାଏ, ଗୋଟେ କୁହାଗଲା ନା ଯେଉଁ ରହିଛନ୍ତି ଗଙ୍ଗାକୁ କ'ଣ କୁହାଯାଗଲା ଗଙ୍ଗା ଭଗବତ ଗୀତାରେ ଭଗବାନ କହିଲେ ଜାହ୍ନବୀ କ'ଣ ଆଉ ଗୋଟେ କ'ଣ ଦାନ କି ଜାହ୍ନବୀ କ'ଣ ଏମିତି ରହିଛି ଗଙ୍ଗା ନଦୀ ସରିତ୍ ସରିତ୍ ହେଉଛି ନଦୀ ସରିତ୍ ସର ସର ହେଉଛି ସରୋବର ପୁଷ୍କରିଣୀ ସରୋବର ସରିତ୍ ସର ଏବଂ ପ୍ରଶ୍ରବଣ ସବୁ ଭୂମିରୁ ସବୁ ବାହାରୁଥିବ ପ୍ରଶ୍ରବଣ ସବୁ ରହିଛି ଓଡ଼ିଶାରେ ମଧ୍ୟ ବହୁତ ପ୍ରଶ୍ରବଣ ରହିଛି ତେଣୁ ସେଇଠି ବୃନ୍ଦାବନ ମଧ୍ୟ ସେଇଠି ରହିଛି ଏଇଭଳି ଭାବରେ ଉର୍ମି ବାୟୁ ନା ଉର୍ମି ଯେଉଁ ରହିଛି ନଦୀରେ ଯେଉଁ ଉର୍ମି ସବୁ ରହିଛି ଢେଉ ସବୁ ରହିଛି ଏସବୁ ଢେଉ ଦେଇକରି ଯେତେବେଳେ ବାୟୁ ବହୁଛି ସେସବୁ ଜଳର ସ୍ପର୍ଶରେ ବାୟୁ ମଧ୍ୟ ଶୀତଳତା ପ୍ରାପ୍ତ ହେଉଛି। ଖରାଦିନେ ଆମର କୁହାଯାଏ ଯେଉଁଠି ସବୁ ସମୁଦ୍ର ନିକଟ ଏସବୁ ରହିଛି ନାତିଶୀତୋଷ୍ଣ ବାୟୁ ବୋଲି କୁହାଯାଏ, ନାତିଶୀତୋଷ୍ଣ ଜଳବାୟୁ ଅତି ଶୀତ ହେବ ନାହିଁ କି ଅତି ଉଷ୍ଣ ହେବ ନାହିଁ, କାହିଁକି ହେବ ନାହିଁ କି କହିପାରିବେ ଏଇସବୁ ରହିଛି ସମୁଦ୍ରକୂଳଟାକୁ କାହିଁକି କୁହାଯାଏ ନାତିଶୀତୋଷ୍ଣ ନା, ଯେତେବେଳେ ଭୂମି ଗରମ ହେଇଯିବ ସେତେବେଳେ ଜଳ ଥଣ୍ଡା ଥିବ ଥଣ୍ଡା ଜଳର ଥଣ୍ଡା ବାୟୁ ଆସିକି ଭୂମିଟାକୁ ସେ ଗରମଟାକୁ କମେଇଦେବ, ଆଉ ଭୂମି ଯେତେବେଳେ ଥଣ୍ଡା ହୋଇଯାଇଥିବ, ଜଳ ଗରମ ହୋଇଯାଇଥିବ, ଭୂମିର ଥଣ୍ଡାକୁ ଜଳର ଗରମ ଦେଇକରି ନାତିଶୀତୋଷ୍ଣ, ବେଶୀ ଶୀତ ନୁହଁ କି ବେଶୀ ଉଷ୍ଣ ନଥାଏ, ସମୁଦ୍ରକୂଳ ସ୍ଥାନ ସବୁ ରହିବ ନାତିଶୀତୋଷ୍ଣ ଜଳବାୟୁ, ସେହିଭଳି ଭାବେ ବୃନ୍ଦାବନ ମଧ୍ୟ ସେହି ଅବସ୍ଥା ନାତିଶୀତୋଷ୍ଣ। କହ୍ଲାର କଞ୍ଜୋତ୍ପଳ ରେଣୁହାରିଣା, କହ୍ଲାର କଞ୍ଜ ଉତ୍ପଳ, ଯେଉଁ ବିଭିନ୍ନ ପ୍ରକାର ପଦ୍ମର ନାମ ସବୁ ରହିଛି, କହ୍ଲାର କଞ୍ଜ ଉତ୍ପଳ, ସବୁ ବିଭିନ୍ନ ପ୍ରକାର ପଦ୍ମର ନାମ, ଉତ୍ପଳ ରେଣୁହାରିଣା। ତେଣୁ ଏ ପବନ ଯେଉଁ ବହୁଛି, ଏଇ ଯେଉଁ ସରିତ ସରୋବର ଇତ୍ୟାଦିରେ ଏଇ ଯେଉଁ ପଦ୍ମ ସବୁ ପ୍ରସ୍ଫୁଟିତ ହୋଇଛନ୍ତି, ତାହାର ଯେଉଁ ରହିଛି କ'ଣ ରେଣୁ, ରେଣୁ ଯେଉଁ ତା ଭିତରେ ଯେଉଁ ରହିଛି ବହୁତ ସୁନ୍ଦର କ'ଣ ତାକୁ କୁହନ୍ତି, ସେଇଟା ତାକୁ ନେଇକିରି ହାରିଣା, ତାକୁ ସବୁ ପବନ ଦ୍ୱାରା ସେ ବାସ ସୁବାସ ମଧ୍ୟ ଆସୁଛି, ସୁବାସ ତ ହେଉଛି ହାରିଣା। ନ ବିଦ୍ୟତ ଯତ୍ର ବନୌକ ସାଂ ଦେବ, ତେଣୁ ବନୌକ ସାଂ ବନ ବନରେ ଯେଉଁମାନେ ରହୁଛନ୍ତି ବନୌକ ସାଂ, ତାଙ୍କ ପାଇଁ ଆଉ ଦେବ କହିଲେ ଏତେ ଗରମ ଆସିବ ନାହିଁ, ଥଣ୍ଡାର ବ୍ୟବସ୍ଥା ଭଗବାନ ନ୍ୟାଚୁରାଲ ଏୟାର କଣ୍ଡିସନ, ନ୍ୟାଚୁରାଲ ଏୟାର କଣ୍ଡିସନ, ଆମେ ଏୟାର କଣ୍ଡିସନ ରହିଲେ ଆମକୁ ଥଣ୍ଡା ଧରିବ, ଏସବୁ କଥା ରହିଛି, ଭଗବାନ ଏଭଳି ବ୍ୟବସ୍ଥା ନ୍ୟାଚୁରାଲ ଏୟାର କଣ୍ଡିସନ, କିଛି ଅସୁବିଧା ନାହିଁ। ତେଣୁ ନିଧାର ବହ୍ନି ଅର୍କ ଭବୋ ଅତି ସାତ ବେଳେ, ତେଣୁ ଏଇ ଯେଉଁ ଏଇଭଳି ଭାବେ ପରିସ୍ଥିତିରେ ଗ୍ରୀଷ୍ମ ଋତୁରେ ଦାବାନଳ ବହ୍ନି କହିଲେ ଦାବାନଳ, ଖରାଦିନେ ମଧ୍ୟ ନିଆଁ ଲାଗିଯାଏ ଜଙ୍ଗଲରେ, ଏବଂ ସୂର୍ଯ୍ୟଙ୍କର ଅର୍କ କହିଲେ ସୂର୍ଯ୍ୟଙ୍କର ମଧ୍ୟ ବହୁତ ଉତ୍ତାପ ଥାଏ, କିନ୍ତୁ ଏଇ ବୃନ୍ଦାବନ ଏଇ ପରିବେଶରେ ସେସବୁ ନଥିଲା। ଅତି ସାତବେଳେ, ସାତବେଳେ କହିଲେ ବହୁତ ସବୁଜ ଘାସ ସବୁ ରହିଥିଲା, ଖରାଦିନେ ସବୁ ଶୁଷ୍କ ହୋଇଯାଆନ୍ତି, କିନ୍ତୁ ଏଠି କିଛି ହେଲା ନାହିଁ, ସବୁ ସବୁଜ ଘାସ ହୋଇକି ରହିଥିଲେ, ବୃନ୍ଦାବନର ପରିବେଶ ଏଭଳି ରହିଛି। ତେଣୁ ଏଠି ବଲ୍ଲଭାଚାର୍ଯ୍ୟ ଜଣେ ରହିଛନ୍ତି, ଏଠି କହୁଛନ୍ତି ରାଜସିକ, ଏଇଟା ହେଉଛି ରାଜସିକ ବୋଲି କୁହାଯାଉଛି, ସେଇଟା ହେଉଛି ସାତ୍ୱିକ କଥା କୁହାଗଲା, ଏଠି ରାଜସିକ କଥା କୁହାଗଲା, ଇଏ ହେଉଛି ନଦୀ, ନା ନା ରାଜସିକ ନଦୀଟାକୁ ରାଜସିକ ବୋଲି କୁହାଯାଉଛି, ହ୍ରଦକୁ ସାତ୍ୱିକ ବୋଲି କୁହାଯାଉଛି, ଝରଣାକୁ ତାମସିକ ବୋଲି କୁହାଯାଉଛି, ସବୁ ଗୁଣର ପ୍ରଭାବ ରହିଛି। କହ୍ଲାର ଫୁଲ ଯେଉଁ ରହିଛି, କଦମ ପଦ୍ମ ଫୁଲ ହେଲେ ମଧ୍ୟ କହ୍ଲାର ଫୁଲଟା ସନ୍ଧ୍ୟାବେଳେ ପ୍ରସ୍ଫୁଟିତ ହେବ, ପଦ୍ମ ସାଧାରଣତଃ ଦିନବେଳା ହୁଏ, କିନ୍ତୁ ଇଏ ବୃନ୍ଦାବନ କଥା, କହ୍ଲାର ଫୁଲଟା କହ୍ଲାର ଯେଉଁ ରହିଛି ଏଇଟା ସନ୍ଧ୍ୟାବେଳେ ହେବ, ଲେଖା ହେଇଛି କାଇଁ ଫୁଲ ହେଇଥାଏ ପାରେ, କାଇଁ ସନ୍ଧ୍ୟାବେଳେ, ହଁ ସନ୍ଧ୍ୟାବେଳେ କାଇଁଟା ଫୁଲ ଫୁଟେ, ହଁ ହେଇଥାଇ ପାରେ। କଞ୍ଜ, କଞ୍ଜ ହେଉଛି ପଦ୍ମ, ଏଇଟା ସକାଳେ ପ୍ରସ୍ଫୁଟିତ ହେବ, ଏବଂ ଉତ୍ପଳ, ଉତ୍ପଳ କ'ଣ, ସେଇଟା ରାତିରେ ଉତ୍ପନ୍ନ ହେବ, ରାତିରେ ସେ କହି ଫୁଲ,
ହଁ
ପଦ୍ମ, ହଁ ଯା ଏଇଭଳି ଭାବରେ ସବୁ ପ୍ରଶ୍ନ ପୁଷ୍ପ ସକାଳୁ ରାତି ପର୍ଯ୍ୟନ୍ତ ପୁଷ୍ପ ପୁଷ୍ପ ଫୁଟୁଛି ଭଗବାନ ସେବାରେ ଲାଗିବା ପାଇଁ, ଭଗବାନ ଯେତେବେଳେ ଚାହିଁଲେ ଲୀଳା କରିବେ, ଭଗବାନ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଲୀଳା ଚାଲିଛି ଭଗବାନଙ୍କର, ତେଣୁ ଫୁଲମାନେ ଭଗବାନଙ୍କ ସେବାରେ ଭାଗ ନେଉଛନ୍ତି। ତେଣୁ ଏଇଭଳି ଭାବରେ ଛଅ ନମ୍ବର ଶ୍ଳୋକରେ କୁହାଯାଉଛି, ଅଘାଧତ୍ୱୟ ରଦିନୀ ତଟୋର୍ମିଭିର୍ ଦ୍ରବ ପୁରିଷ୍ୟା ପୁଲିନେଇ ସମନ୍ତତଃ ନ ଯତ୍ର ଚଣ୍ଡା ଶୁକରା ବିଶୋର୍ଗୁଣା ଭୁବୋ ରସଂ ସାଦଳିତଂ ଚ ଗୁଣତେ। ଅଗାଧତ୍ୱୟ, ଜଳ ସବୁ ଅଗାଧ ଜଳ ରହିଛି, ଅଗାଧ କହିଲେ ବହୁତ ଗଭୀର ଜଳ ରହିଛି, ଅଗାଧ ଅଗାଧତ୍ୱୟ ଜଳ ହ୍ରଦିନୀ ହ୍ରଦମାନଙ୍କରେ ତଟୁ ଉର୍ମି ଭିର୍, ଏତେ ଅଗାଧ ଜଳ ରହିଛି, ଅଗାଧ ଜଳ ରହିଥିବାରୁ ବହୁତ ଜଳ ରହିଛି, ଗଭୀର ଜଳ ହୋଇଥିବାରୁ ସେଠି ସବୁ ଉର୍ମି ସବୁ ବଡ଼ ବଡ଼ ଉର୍ମି ସବୁ ଆସୁଛି, ଉର୍ମି ଭି ବା ଢେଉ, ଢେଉ ସବୁ ଆସୁଛି, ବହୁତ ଗଭୀର ଜଳ ହୋଇଥିବାରୁ ଢେଉ ସବୁ ବଡ଼ ବଡ଼ ଗଭୀର ମାନେ ଉଚ୍ଚ ଢେଉ ସବୁ ଆସୁଛି। ଦ୍ରବ ପୁରିଷ୍ୟା ପୁରିନେଇ ସମନ୍ତତ, ତେଣୁ ଏଇଭଳି ଭାବରେ ଯେଉଁ ଉର୍ମି ଆସୁଛି ସେ ଜଳ ଦ୍ୱାରା ସବୁ ତଟ ସବୁ ତଟ ପ୍ରଦେଶ ସବୁ ରହିଛି ସେସବୁ ସିକ୍ତ ହୋଇଯାଉଛି, ଓଦା ହୋଇଯାଉଛି, ତେଣୁ ସେଠି ସବୁ କର୍ଦ୍ଦମ ବା ପଙ୍କଜାତ ହେଉଛି, ପଙ୍କଜାତ ହେଉଛି କର୍ଦ୍ଦମ, ପଙ୍କଜାତ ହେଉଛି କୁଲିନେଇ ସମନ୍ତତ, ସେଇ ନଦୀ ତଟରେ ଚାରିପଟେ ସେଭଳି ଭାବରେ ସବୁ ଯେଉଁ ଭୂମି ରହିଛି ଭୂମିଟା ମଧ୍ୟ ଶୁଷ୍କ ହେଉନାହିଁ, ଓଦା ହୋଇକି ରହୁଛି। ନ ଯତ୍ର ଚଣ୍ଡା ଚଣ୍ଡା ସୁକରା ବିଶୋଲୁଣା, ତେଣୁ ସେଠି ଚଣ୍ଡ ଅଂଶୁ ଅଂଶୁକରା, ଅଂଶୁକରା କହିଲେ ସୂର୍ଯ୍ୟକିରଣ, ପ୍ରଚଣ୍ଡ ସୂର୍ଯ୍ୟକିରଣ ଯେଉଁ ରହିଛି ସୂର୍ଯ୍ୟଙ୍କର ବିଶେଷ ଆଉ ନାହିଁ। ବିଷ ଉଲ୍ବଣା, ବିଷ ମାନେ ଉଲ୍ବଣ ବା ବିଷ ଭଳି, ଏଠି ପ୍ରଖର ରହିଛି ଗରମ ରହିଛି, ଏ ବିଷ ଭଳି ତୁଳନା କରାଯାଇଛି, ଉଲ୍ବଣ ପ୍ରଚଣ୍ଡ ବିଷ ଭଳି ପ୍ରଚଣ୍ଡ ଗରମ, କିନ୍ତୁ ସେଠି ନଥାଏ। ଭୁବ ରସମ ସ୍ୱାଦ୍ୱଳିତମ ଛ ଗୁଣ ଦେ, ଏ ଜଳର ରସ ଦ୍ୱାରା ସେସବୁ ସ୍ୱାଦ୍ୱଳ ସବୁଜତ୍ଵ ପ୍ରାପ୍ତ ହୋଇଛନ୍ତି, ସବୁ ସ୍ଥାନ ସବୁ ବହୁତ ବୃକ୍ଷ ଆସବୁ ବର୍ଣ୍ଣନା କରାଯାଏ, ବହୁତ ସୁନ୍ଦର ସୁନ୍ଦର ବୃକ୍ଷ ସବୁ ମଧ୍ୟ ସବୁ ହୋଇଛନ୍ତି। ଏଇସବୁ ବୃନ୍ଦାବନ ସବୁବେଳେ ବସନ୍ତର ପରିବେଶ ରହିଛି, ବସନ୍ତର ପରିବେଶ, ତେଣୁ ଏଠି କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ଅଗାଧ ତ୍ୱେତ୍ୱେନ ସବୈବ ଉର୍ମିଣା ଉଦ୍ଭବ, ଅଗାଧ ଯେହେତୁ ବହୁତ ଜଳ ରହିଛି, ଗଭୀର ଜଳ ରହିଛି, ତେଣୁ ବହୁତ ଉର୍ମି ବା ଢେଉ ସବୁ ଆସୁଛନ୍ତି। ଏବଂ ପୁରୀଷ କହିଲେ ପଙ୍କ, ହ୍ରଦିନୀ ବହୁ ବହୁ ପ୍ରକାର ହ୍ରଦ ରହିଛି, ଅନେକ ପ୍ରକାର ହ୍ରଦ ରହିଛି, ଅନେକ ହ୍ରଦ ସବୁ ରହିଛି, ଏବେ ସେସବୁ ନଥାଇପାରେ କିନ୍ତୁ ସେତେବେଳେ ଥିଲା ଭଗବାନଙ୍କ ଲୀଳାରେ ଅନେକ ହ୍ରଦ ଥିଲା। ତଥାପି ଆମେ ଦେଖିବା ବୃନ୍ଦାବନ ବହୁତ କୁଣ୍ଡ ସବୁ ରହିଛି, ଏ ହ୍ରଦ ଭଳି ବହୁତ କୁଣ୍ଡ ରହିଛି, ଭଗବାନଙ୍କର ଏ କୁଣ୍ଡରେ ସବୁ ବହୁତ ଲୀଳା କରିଛନ୍ତି ସବୁ। ତେଣୁ ଆମେ ଦେଖିବା ଆଉ ଗୋଟିଏ ଶ୍ଲୋକ ଅଛି ପାଠ କରିଦେବା, କାରଣ ଏ ବସନ୍ତ ଋତୁର ବର୍ଣ୍ଣନା ହୋଇଗଲା, ତାପରେ ଭଗବାନ ଲୀଳା ବର୍ତ୍ତମାନ ଚାଲିବ, ପ୍ରକୃତ ପରିବେଶ ହୋଇଗଲା, ଷ୍ଟେଜ୍ ତିଆରି ହୋଇଗଲା, ଆଜି ଆମେ ଷ୍ଟେଜ୍ ତିଆରି କରିଦେଲେ କାଲି ଭଗବାନ ଆସି ନୃତ୍ୟ କରିବେ, ତାଙ୍କ ଲୀଳା କରିବେ ଭଗବାନ ଲୀଳା। ତେଣୁ ଏଇଠି କୁହାଯାଉଛି ବନଂ କୁସୁମିତଂ ଶ୍ରୀମନ୍ ଶ୍ରୀମନ୍ ଶ୍ରୀମତ୍ ନଦତ୍ ଚିତ୍ର ମୃଗଦ୍ୱିଜମ୍ ଗାୟନ ମୟୂର ଭ୍ରମରମ କୁଜତ୍ କୋକିଳ ସାରସମ୍, ଏମାନେ ସବୁ ଆହୁରି ସେ ପରିବେଶକୁ ଆହୁରି ସୁନ୍ଦର କରିଦେଉଛନ୍ତି। ୟଜ୍ଞ ନା ବନଂ କୁସୁମିତଂ ଶ୍ରୀମତ୍, ଏଇଭଳି ଭାବରେ ବନ ଯେଉଁ ରହିଛି କୁସୁମିତ ବନ, ବହୁତ ପ୍ରକାର ଫୁଲ ସବୁ ରହିଛି କୁସୁମିତ ବନ, ଶ୍ରୀମତ୍ ବହୁତ ସୁନ୍ଦର ଦେଖାଯାଉଛି। ନଦତ୍ ଚିତ୍ର ମୃଗଦ୍ୱିଜମ୍, ନଦତ୍ କରି ନୃତ୍ୟ କରୁଛନ୍ତି, ନଦତ୍ ଶବ୍ଦମାନ ଶବ୍ଦ ଶବ୍ଦ ହେଉଛି କ'ଣ କ'ଣ ନା ଚିତ୍ର, ବହୁତ ସୁନ୍ଦର ସୁନ୍ଦର ଶବ୍ଦ ଆସୁଛି, କ'ଣ କ'ଣ ପଶୁମାନଙ୍କର, କି ପଶୁ ସବୁ କି କାହାର ସବୁ ଇଏ କରିବେ ନାଦ କରିବେ ପଶୁମାନେ, ସେଇଭଳି ଭଗବାନ ସୃଷ୍ଟି କରିଛନ୍ତି ବହୁତ ଜଗତକୁ। ମୃଗ ଦ୍ୱିଜ, ଦ୍ୱିଜ କହିଲେ ପକ୍ଷୀମାନେ, କେତେ ପକ୍ଷୀ 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି, ହଁ କେଉଁ ପକ୍ଷୀର ସ୍ୱର ଅନ୍ୟ ପକ୍ଷୀର ସ୍ୱର ସହିତ ମିଶୁନାହିଁ, ଅଲଗା ଅଲଗା ସ୍ୱର ରହିଛି, ଏଭଳି ଭଗବାନ ବ୍ୟବସ୍ଥା କରିଛନ୍ତି। ଇଏ ହେଉଛନ୍ତି ପରମ ରସିକ ବ୍ୟକ୍ତି ସେ ଭଗବାନ, ତେଣୁ ସୃଷ୍ଟି କରିଛନ୍ତି ତାଙ୍କର କଳା ଏଭଳି ଭାବରେ। ପକ୍ଷୀମାନେ ବିଭିନ୍ନ ପକ୍ଷୀ ରହିଛନ୍ତି, ବିଭିନ୍ନ ପ୍ରକାର ବୋବୋଉଛନ୍ତି ବା କାହ୍ନାଦ କରୁଛନ୍ତି, ଏବଂ ପକ୍ଷୀମାନଙ୍କ ଭିତରେ ଶ୍ରେଷ୍ଠ ସ୍ୱର ହେଉଛି କ'ଣ କୋଇଲିର, ପଞ୍ଚମ ନା ପଞ୍ଚମ ସ୍ୱରରେ ସା ରେ ଗା ମା ପା ପା ସ୍ୱରରେ କୁ, ଏଇଭଳି ଭାବରେ ସୁନ୍ଦର ଭଗବାନ ମଧ୍ୟ ସେଇଟାକୁ ଆମେ ଶୁଣୁଥିଲେ, ଭଗବାନ ମଧ୍ୟ ସେଇଟାକୁ ଅନୁକରଣ କରୁଥିବେ, କୁ କୁ କହିକି ଭଗବାନ ଅନୁକରଣ କରୁଥିବେ, କୋଇଲି ଲୁଚିଯାଏ ଭଗବାନଙ୍କ ସ୍ୱର ଶୁଣିକିରି, ଭଗବାନ ଏଭଳି ଭାବରେ ବୋଲିବେ ଇଏ କହିପାରିବ ନାହିଁ, ଆଉ ଜଣେ ବୋଲୁଛନ୍ତି କୋଇଲି ଜଣେ ବୋଲୁଛି ବୋଲି କହିବେ, ଭଗବାନଙ୍କର ସବୁକିଛି ଆସିଛି, ଭଗବାନ ସବୁକିଛି ସୃଷ୍ଟି କରିଛନ୍ତି, ତାଙ୍କର ସ୍ୱର ମଧ୍ୟ ସେ ଭଗବାନ ଦେଇଛନ୍ତି। ତେଣୁ ଗାୟନ ମୟୂର, ମୟୂରମାନଙ୍କର ରହିଛି ଶବ୍ଦ ରହିଛି, କେ କେ କରିକି ହେବେ, ଭ୍ରମରମାନେ ଗୁଣୁଗୁଣୁ ଗୁଣୁଗୁଣୁ ହେବେ, କୁଜତ୍ କୋକିଳ ସାରସମ, କୋକିଳ କୋଇଲି ମଧ୍ୟ ବା ଗାନ କରୁଛନ୍ତି, ସାରସମ କହିଲେ ହଂସ ଇତ୍ୟାଦି ବା ସାରସ, ଏମାନେ ସବୁ ବିଭିନ୍ନ ପ୍ରକାର ନାଦ କରୁଛନ୍ତି, ସୁନ୍ଦର ଶବ୍ଦ ହେଉଛି। ଆମର ଯେଉଁ ବର୍ତ୍ତମାନ ଯେଉଁ କ'ଣ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି ଇତ୍ୟାଦି ଯେଉଁ ଶବ୍ଦ ହେଉଛି, ଏଇଟାକୁ ସୁନ୍ଦର ଶବ୍ଦ କୁହାଯାଏ। ଏମାନେ ସବୁ ପଲ୍ୟୁସନ୍ କରୁଛନ୍ତି, ହର୍ନ ପାଲୁଛି, ସେଥିପାଇଁ ବିଭିନ୍ନ ସ୍ଥାନରେ ସେ ଲେଖା ହେଇଛି ନୋ ହର୍ନ ପ୍ଲିଜ୍, ସାଇଲେଣ୍ଟ ଜୋନ୍, ଏସବୁ ରହିଛି। ସାଇଲେଣ୍ଟ ଜୋନ୍ ଯଦି ହର୍ନ ବଜେଇ ଦେଲେ ତାହେଲେ ଫାଇନ୍ ଦେବାକୁ ପଡ଼ିବ। ଏମାନେ ସବୁ ଶବ୍ଦ ପଲ୍ୟୁସନ୍ କରୁଛନ୍ତି, କିନ୍ତୁ ଏ ଯେଉଁ ପକ୍ଷୀମାନେ ପଶୁମାନେ ସବୁ ନାଦ କରୁଛନ୍ତି, ଏ ଶବ୍ଦ ପଲ୍ୟୁସନ୍ ହେଉନି, ଶବ୍ଦ ଆହୁରି ସୁନ୍ଦର ମାନେ କ'ଣ ଏ ପରିବେଶ ଆହୁରି ଶୋଭିତ ହେଇଯାଉଛି, ବୃନ୍ଦାବନ ପରିବେଶ ଏଇଭଳି ଭାବରେ ଶୋଭିତ ହେଇଯାଉଛି। ଭଗବାନଙ୍କର ବ୍ୟବସ୍ଥା ଏଭଳି ସୃଷ୍ଟି କରିଛନ୍ତି, ସିଏ ଭଗବାନ ଲୀଳାରେ ସେମାନେ ସାହାଯ୍ୟ କରୁଛନ୍ତି। ଭଗବାନ କ୍ରୀଡ଼ା ଆରମ୍ଭ ହେବ, ବର୍ତ୍ତମାନ ପ୍ରକୃତିର ପରିବେଶ କୁହାହେଇଗଲା, ସାତଟି ନା ଆଠଟି ଶ୍ଳୋକରେ ବର୍ଣ୍ଣନା କରାଗଲା, ଏକରୁ ସାତ, ଏଇ ସାତଟି ଶ୍ଳୋକରେ ଏ ବୃନ୍ଦାବନ ପରିବେଶ ବର୍ଣ୍ଣନା କରାଗଲା। ବନଙ୍କୁ ସୀମିତଂ, କେତେ ସୁନ୍ଦର ବନ ରହିଛି, ତେଣୁ ସୁଧ ସ୍ୱାମୀ କହୁଛନ୍ତି ତତ ତତ୍ ବନମ ନଦନ୍ତଂ ଚିତ୍ରା, ସେ ବନରେ ଏଇଭଳି ଭାବରେ ସବୁ ଶବ୍ଦ ଆସୁଛି, କ'ଣ ନା ମୃଗା ମୃଗମାନେ ପଶୁମାନେ ମୃଗାଣାମ ମୃଗେନ୍ଦ୍ର ଅହମ୍, ଭଗବତ ଗୀତାରେ ଭଗବାନ କହିଲେ ପଶୁମାନ ଭିତରେ ମୁଁ ହେଉଛି ମୃଗେନ୍ଦ୍ର, ପଶୁରାଜ ହେଉଛନ୍ତି ସିଂହ, ପଶୁରାଜ ସିଂହ ମୃଗାଣା ମୃଗେନ୍ଦ୍ର ଅହମ୍, ବୈନତେଞ୍ଚ ପକ୍ଷୀଣା, ପକ୍ଷୀମାନ ଭିତରେ ମୁଁ ହେଉଛି ବୈନତେ ଗରୁଡ଼, ଏ ସମସ୍ତ ଭଗବାନଙ୍କର ବିଭୂତି, ଭଗବାନଙ୍କ ଶକ୍ତି ପ୍ରାପ୍ତ ହେଇଛନ୍ତି ସେମାନେ, ତେଣୁ ମୃଗା ଦ୍ୱିଜାଶ୍ଚ, ଦ୍ୱିଜାଶ୍ଚ କହିଲେ ଦ୍ୱିଜ ପକ୍ଷୀକୁ ଦ୍ୱିଜ କୁହାଯାଏ, କାହିଁକି ବଢ଼ିଆ କଥା, ପ୍ରଥମେ ଅଣ୍ଡା ଆକାରରେ ଜନ୍ମ ହେବେ ତାପରେ ପକ୍ଷୀ ହେବେ, ଆମେ ମଧ୍ୟ ଦ୍ୱିଜ, ଆମେ ମଧ୍ୟ ଅଣ୍ଡା ଆକାରରେ ଆସିଲୁ, ବ୍ରାହ୍ମଣ କହିଲେ ପ୍ରଥମେ ଆମେ ଅଣ୍ଡା ଆକାରରେ ଆସୁ ପିତାଠାରୁ, ଶୁକ୍ର ସେଇଟା ଶୁକ୍ର ଜନ୍ମ, ଆଉ ସାବିତ୍ର, ସାବିତ୍ର କହିଲେ ଗୁରୁଦେବ, ଗୁରୁଦେବ ଆମକୁ ଉପନୟନ ପ୍ରଦାନ କରୁଛନ୍ତି, ତେଣୁ ଦ୍ୱିଜ, ତେଣୁ ଯେଉଁମାନେ ଦ୍ୱିଜାତି ସଂସ୍କାର ପ୍ରାପ୍ତ ହୋଇଛନ୍ତି ସେମାନେ ବେଦ ଅଧ୍ୟୟନ କରିପାରିବେ, ଅନ୍ୟମାନେ ସମସ୍ତେ ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁ ନାମ ତ୍ରୟୀ ନସୁତି ଗୋଚରା, ସେମାନେ ଯେଉଁମାନେ ଦ୍ୱିଜ ନୁହନ୍ତି ସେମାନେ ବେଦକୁ ଅଧ୍ୟୟନ କରିପାରିବେ ନାହିଁ, ସେଥିପାଇଁ ତାଙ୍କ ପାଇଁ ବ୍ୟାସଦେବ କୃପା କରିକି ମହାଭାରତ ରଚନା କଲେ, ଏବଂ ମହାଭାରତରେ ଭଗବତ ଗୀତାକୁ ପ୍ରଦାନ କରିଦେଲେ, ସବୁ ଶାସ୍ତ୍ରର ସାରକୁ ଦେଇଦେଲେ, ତେଣୁ ଦ୍ୱିଜ କହିଲେ ଦ୍ୱିଜ ବ୍ରାହ୍ମଣ ଏବଂ ରହିଛି ତା ଭିତରେ ତଫାତ୍ ରହିଛି, ସଂସ୍କାରାତ୍ ଭାବେ ଦ୍ୱିଜ, ଯେଉଁମାନେ ସଂସ୍କାର ଗ୍ରହଣ କରିବେ ସେମାନେ ଦ୍ୱିଜ ହେବେ, ଏବଂ ବେଦ ପାଠାତ୍ ଭାବେ ବିପ୍ର, ବେଦ ପାଠ କଲେ ତାଙ୍କୁ ବିପ୍ର କୁହାଯିବ, କିନ୍ତୁ ବେଦ ପଢ଼ିକିରି ଯଦି କିଛି ଜାଣିପାରିଲେ ନାହିଁ ସେ ବିପ୍ରରେ ରହିଲେ, ଯଦି ବ୍ରହ୍ମ ଜାଣିଲେ ଅନ୍ତତଃ ପକ୍ଷେ ତାହେଲେ ତାଙ୍କୁ ବ୍ରାହ୍ମଣ କୁହାଯିବ, ଆଉ ଯିଏ ପରମାତ୍ମାଙ୍କୁ ଜାଣିଲେ ସେମାନେ ଯୋଗୀ, ଆଉ ଯିଏ ଭଗବାନଙ୍କୁ ଜାଣିଲେ ସେମାନେ ହେଲେ ଭକ୍ତ, ଏଇଭଳି ଭାବରେ ତଫାତ୍ ରହିଛି, ତେଣୁ ଏଇଭଳି ଭାବରେ ଗାୟନ୍ତୁ ମୟୂରା ଭ୍ରମରାଶ୍ଚ ଜସ୍ମିନ, ଯେଉଁଠି ମୃଗା ଦ୍ୱିଜାଶ୍ଚ ଜସ୍ମିନ ସେମାନେ ନାଦ କରୁଛନ୍ତି, ଏବଂ ଗାୟନ୍ତୁ ମୟୂରା ଭ୍ରମରାଶ୍ଚ ଜସ୍ମିନ, ସେମାନେ ନାଦ କରୁଛନ୍ତି ଏମାନେ ଗାନ କରୁଛନ୍ତି, ମୃଗା ଦ୍ୱିଜା ଏମାନେ ସବୁ ନାଦ କରୁଛନ୍ତି ନାଦ, ଏବଂ ମୟୂର ଭ୍ରମର ଏମାନେ ସବୁ ଗାନ କରୁଛନ୍ତି, ଏବଂ କୁଜନ୍ତ କୋକିଳା ସାର ଶାସ୍ତ ଜସ୍ମିନ, ତାହାଙ୍କର ଯେଉଁ ଶବ୍ଦରେ ମଧ୍ୟ ବିଭିନ୍ନ ତାରତମ୍ୟ ରହିଛି, ନଦତ୍ ଗାୟନ୍ ଏବଂ କୁଜନ୍ତ, ଏଇଭଳି ଭାବରେ କୋକିଳ ସାରସ ଇତ୍ୟାଦି ଜସ୍ମିନ ସ୍ୱରରେ ମଧ୍ୟ ବିଭିନ୍ନ ପ୍ରକାର ସ୍ୱର ସବୁ ରହିଛି, ସୁନ୍ଦର ଭାବରେ ଏଇଭଳି ଭାବରେ ବୃନ୍ଦାବନ ପରିବେଶ ରହିଛି। ସନାତନ ଗୋସ୍ୱାମୀ କହୁଛନ୍ତି ହେ ଶ୍ରୀମନ, ଏଠି ଶ୍ରୀମନ ଶବ୍ଦ ବ୍ୟବହାର କରାଯାଇଛି, ମନଙ୍କୁ ସୀମିତ ଶ୍ରୀମନ, ଶ୍ରୀମନ କହିବାର ଉଦ୍ଦେଶ୍ୟ ହେଉଛି ଯଥା ଶ୍ରୀକୃଷ୍ଣ ପ୍ରଭାବେଣ ଭବତୋ ବିବିଧା ଶୋଭା, ଭଗବାନ ଇଏ ତ ମୃତ୍ୟୁବରଣ କରିଥିଲେ ନା ପରୀକ୍ଷିତ ମହାରାଜ, କିନ୍ତୁ ଭଗବାନ ତାଙ୍କୁ ଜୀବନ ଦାନ ଦେଲେ ତା ନୁହଁ, ତାଙ୍କର ଶୋଭା ବଢ଼େଇ ଦେଇଛନ୍ତି ପରୀକ୍ଷିତ ମହାରାଜ, ତଥା ତଦ୍ ବନଂ ଶ୍ୟାମ ସାପି ତା ସେ ବଣ ମଧ୍ୟ ସେଇଭଳି ହର୍ଷିମତ ଭଗବାନଙ୍କର ସେଠି ଲୀଳା ହେବ। କୁସୁମିତଂ କୁସୁମିତଂ ଶବ୍ଦରୁ ଏଇ ଜଣାପଡ଼ିଲା ଗ୍ରୀଷ୍ମେ ବି ବସନ୍ତ ଗୁଣେଇ, ଗ୍ରୀଷ୍ମ ଋତୁ ହେଲେ ମଧ୍ୟ ଏତେ ଫୁଲ କେଉଁଠି ଆସିଲା, ବସନ୍ତ ଗୁଣ, ବସନ୍ତ ଋତୁରେ ବହୁତ ପୁଷ୍ପ ସବୁ ଫୁଟେ, ପୁଷ୍ପ ସବୁ ହୁଏ। ଏହିଭଳି ଭାବରେ ବୃନ୍ଦାବନ ପରିବେଶ ଗ୍ରୀଷ୍ମ ଋତୁରେ ମଧ୍ୟ ବସନ୍ତ ଋତୁ ପରିବେଶ ରହିଛି ଆମେ ବର୍ଣ୍ଣନା କରିଦେଲେ, ଆସନ୍ତାକାଲି ଶୁଣିବା ଭଗବାନ ଲୀଳା କରିବେ ସେଠି। ଏଇଟାକୁ ବ୍ୟାକଗ୍ରାଉଣ୍ଡରେ ରଖିକରି ଆମେ ଜାଣିବା ଲୀଳା ସବୁ ରହିଛି। ହଁ, ତେଣୁ ବର୍ତ୍ତମାନ ଆମେ ଆପଣମାନଙ୍କୁ ବୃନ୍ଦାବନ ଧାମ ଫେରି ଆଣିଲେ ରଘୁନନ୍ଦନ ଧାମକୁ ଆମ କଥା କହି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ ଗି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ ଗି, ଜୟ ଶ୍ରୀ ଗୁରୁଦେବ ଗି, ସମବେତ ଗୌର ଭକ୍ତବୃନ୍ଦ ଗି, ହିତାୟ ଗୌର ପ୍ରେମାନନ୍ଦେ।